ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖିଆ ଖବର। ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର 29,199 କୋଟିରୁ ଅଧିକା ଟଙ୍କାର ଖର୍ଚ୍ଚ ଦାବି ପ୍ରସ୍ତାବ ଉପରେ ବିଧାନସଭାନୁ ଚାଲିଛି ଆଲୋଚନା। ହୀରାକୁଦ ଡ୍ୟାମ୍ର ଜଳଧାରଣ କ୍ଷମତା ବଢ଼ାବାର ଲାଗି ଗୋଟିଏ ବୈଷୟିକ କମିଟି କାମ କରୁଛି, ବିଧାନସଭାନୁ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ବିଶ୍ୱ ଅଡିଓ ଭିଜୁଆଲ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ବାବଦ କର୍ମଶାଳାକେ ଭୁବନେଶ୍ୱରନୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ। ଆଉ ଆଜି ବଡ଼ା ଉଷ୍ଣାକିଥି ପାଳନ ହେଲା ବିଶ୍ୱ ପଖାଲ ଦିବସ। ଏଥର ପୂରା ଖବର। ବିଧାନସଭା ବଜେଟ୍ ଅଧିବେଶନ 2 କ୍ଷେପର 9 ଦିନେ ଆଜ୍ ବିରୋଧୀ କଂଗ୍ରେସ ସଦସ୍ୟମାନଙ୍କର କିଲ୍ଲା ଗୋଗା ଲାଗି ବାରବାର ଗୃହ ମୁଲତବୀ ହୋଇଥିଲା। ନାରୀ ସୁରକ୍ଷା ଆଉ ଆଇନ ଶୃଙ୍ଖଳା ପ୍ରସଙ୍ଗଥି ଗୃହ କମିଟି ଗଠନ ଲାଗି ଆଜ୍ ଫେର୍ ଘାଏ କଂଗ୍ରେସ ବିଧାୟକମାନେ ଗୃହନୁ ଦାବି କରିକରି ଗୃହନୁ ହୋହାଲ୍ଲା କରବାରନୁ ପ୍ରଶ୍ନକାଳ ଆଉ ଶୂନ୍ୟକାଳ ଚାଲି ନାଇଁ ପାର୍ଲା। ସ୍ଥିତିକେ ଦେଖିକରି ବାଚସ୍ପତି ସୁରମା ପାଢ଼ୀ ଗୃହକେ ସକାଳର 11:46 12 ବଜେ ତକ ପହଲା ମୁଲତବୀ ଘୋଷଣା କରିଥିଲେ। 12 ବଜେ ଗୃହ କାର୍ଯ୍ୟ ମୂଲ ହେଲା ଉତ୍ରୁ କଂଗ୍ରେସ ସଦସ୍ୟମାନେ ଫେର୍ କିଲ୍ଲାଗୋଗା କରିକରି କକ୍ଷତ୍ୟାଗ କରିଥିଲେ। ବିଜେଡି ତରଫୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ଥିବିଲ ସେମାନେ ସାମିଲ ନାଇଁ ହେଲେ। କିଲ୍ଲାଗୋଗା ଭିତରେ ଗୃହ କାର୍ଯ୍ୟ ମୂଲ ହେଲା ଉତ୍ରୁ ସୁବର୍ଣ୍ଣପୁରର ଆଗର ବିଧାୟକ ଦେବରାଜ ସେଟକର ବିୟୋଗଥି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆର୍ କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡ଼ାମ ଏତାକେ ସମର୍ଥନ କରିଥିଲେ। ବିଧାନସଭାର ବଜେଟ୍ ଅଧିବେଶନର 9 ଦିନେ ଉପରବେଲା ଅଧିବେଶନଥି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଆୟବା ଆର୍ଥିକ ବଛର ଲାଗି ତାଙ୍କର ବିଭାଗର 29,149,20,096,000 ଖର୍ଚ୍ଚା ଦାବି ଉପସ୍ଥାପନ କରିଛନ୍। ଖବର ଲେଖାହେବାର ତକ ଖର୍ଚ୍ଚା ଦାବି ଆଲୋଚନାଥି ଶାସକ ଆର୍ ବିଜେଡି ସଦସ୍ୟମାନେ ଭାଗ ନେଇଛନ୍। ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ନଦୀବନ୍ଧ ପ୍ରକଳ୍ପମାନଙ୍କର ଜଳଧାରଣ କ୍ଷମତା ବଢ଼ାବାର ଲକ୍ଷ୍ୟଥି ଗୋଟିଏ ବୈଷୟିକ କମିଟି କାମ କରୁଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିରୋଧୀ ଦଳ ମୁଖ୍ୟ ସଚେତକ ଆଉ ରେଡ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କର ଏ ବାବଦ ଗୋଟିଏ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଜଳସମ୍ପଦ ବିଭାଗ ତରଫୁ ଗଲାବଛର ଜୁଲାଇ 31 ବୈଷୟିକ କମିଟି ଗଠନ କରାଯାଇକରି ଏ ବାବଦ ବିଜ୍ଞପ୍ତି ବାହାରିଥିଲା। ହୀରାକୁଦ ଡ୍ୟାମ୍ ତିଆରି ହେବାର ବେଲର ଯୋଜନା ଅନୁସାରେ ଡ୍ୟାମ୍ର ସବୁନୁ ଜହ ଜଳଧାରଣ କ୍ଷମତା 6.6 ମିଲିୟନ ଏକର ଫୁଟ ଥିଲା। ହେଲେ ବର୍ଷା ଦିନେ ବୟଡ଼ ପାନ ସାଙ୍ଗେ ନଦୀମାନଙ୍କର ପଟୁମାଇଟ୍ ଜଳଭଣ୍ଡାର ଭିତରକେ ପଶିଆସିବାରୁ ଜଳଧାରଣ କ୍ଷମତା କମିଛେ। ବର୍ଷା ସମୟଥି ସ୍ଲୁଇସ୍ ଗେଟ୍ ଦେଇକରି କିଛି ମାତ୍ରାଥି ପଟୁମାଇଟ୍ ବାହାରି ଯାଏସି। ମୃତ୍ତିକା କ୍ଷୟ ଆଉ ପଟୁମାଟିର ଜମା ହେବାରଟାକେ କମ୍ କରବା ଲାଗି ହୀରାକୁଦ ଡ୍ୟାମ୍ର ଚାରିଆଡ଼େ ଗଛ ଯୋଗାଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାନ କହିଛନ୍। ଦେବଗଡ଼ ଆର୍ କେନ୍ଦୁଝର ଜିଲ୍ଲା ଉତ୍ତରୁ ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି ଜିଲ୍ଲା ନଭିଲ ସୁନା ଖଣିର ଥିବାର ସୂଚନା ମିଳିଛେ ବୋଲି ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ବିଧାନସଭାନୁ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ କହିଛନ୍, ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାନୁ ସୁନା ଖଣି ଖୋଜବାର ଲାଗି ଅନୁସନ୍ଧାନ ମୂଲ ହୋଇଯାଇଛି। ଆଗନୁ ଦେବଗଡ଼ ଜିଲ୍ଲାନୁ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ତରଫୁ ତମ୍ବା ପଥର ଖୁଜିଲା ବେଲ୍କେ ସୁନା ପଥର ମିଳିଥିଲା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଗଲା 3 ଭିତରେ 2,197 ଦୁର୍ଘଟଣା ନିଶା ଖାଇବାର ଲାଗି ଘଟିଥିଲା ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ବିଧାନସଭାର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ଇ ସମିଆଥି ନିଶା ଖାଇକରି ଗାଡ଼ି ଚଲାବାର ଅଭିଯୋଗଥି 11,377 ଜଣଙ୍କର ଲାଇସେନ୍ସ ବାତିଲ ହୋଇଛି। ସେନ୍ତା ଗଲା 5 ଭିତରେ ରାଜ୍ୟ 56,831 ରାସ୍ତା ଦୁର୍ଘଟଣାଥି 27,167 ଜଣଙ୍କର ଜୀବନ ଯାଇଛି। ଦୁର୍ଘଟଣାମାନଙ୍କେ 50,041 ଜଣ ଆହତ ବିଲ୍ ହୋଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହନୁ ସୂଚନା ଦେଇଛନ୍। ସେଆଡ଼େ ରାଜ୍ୟ 1,19,56,396 ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିର ଭିତରୁ 87,28,169 ଗାଡ଼ିର ବୀମା ନାଇନ ବୋଲି ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଭୁବନେଶ୍ୱର ରାଜଭବନଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ୍ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟର 39 ଜଣ ଓଟି ଆଣ୍ଡ ଏଏସ୍ ପ୍ରୋବେସନରମାନେ ଭେଟିଛନ୍। ଏ ଅବସରରେ ରାଜ୍ୟପାଳ ପ୍ରୋବେସନରମାନଙ୍କୁ ସୋମିଆ ଜାନିକରି ଅଡିଟ୍ କାମଥି ଫଟିକ୍ ଆର୍ ଆର୍ଥିକ ପରିଚାଳନାଥି ସଚ୍ଚୋଟ ହୋଇକରି କାମ କରବାର ଲାଗି ପରାମର୍ଶ ଦେଇଛନ୍। କେନ୍ଦ୍ର ଦକ୍ଷତା ବିକାଶ ଆଉ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ବିଶ୍ୱ ଅଡିଓ ଭିଜୁଆଲ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ବାବଦ ଗୋଟିଏ କର୍ମଶାଳାକେ ଉଦ୍ଘାଟନ କରିଛନ୍। କର୍ମଶାଳାଥି ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧିକେ ପ୍ରୋତ୍ସାହନ ଦେବାର, ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ, ଡିଜିଟାଲ ଦକ୍ଷତା ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଣୁ ଜଣାଇ ଦିଆଯାଇପାରେ ଯେ May 1 ମୁମ୍ବାଇନ ହେବାରକେ ଥିବାର ୱେବ୍ସ ସମ୍ମିଳନୀ ହେଉଛି ଗୋଟିଏ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯେନ୍ଟାକି ସବୁ ଗଣମାଧ୍ୟମ ଆଉ ଆଉ ମନୋରଞ୍ଜନ କ୍ଷେତ୍ରକେ ଏକଠାନିଆ କରବା। 2025-26 ଶିକ୍ଷାବର୍ଷରେ ବିଏଡ୍ ଏମ୍ଏଡ୍ ବିଏଚ୍ଡି ନାଁ ଲେଖା ଲାଗି ଆଇବା 24 ତାରିଖ ନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଏଥିର୍ ପ୍ରବେଶିକା ପରୀକ୍ଷା ଜୁନ୍ ମାସର ପହିଲା ହପ୍ତାଥି ହେବା ଆଉ ପ୍ରବେଶିକା ପରୀକ୍ଷା ଫଲାଫଲ ଆଧାରଥି ଛାତ୍ରଛାତ୍ରୀ ନାଁ ଲେଖାବାର ଲାଗି ଯୋଗ୍ୟତା ହାସଲ କରବେ। ସବୁ ପ୍ରକ୍ରିୟା ସରିଲା ଉତରୁ ଆଇବା ଜୁଲାଇ 24 ତାରିଖ ତକ୍ ପାଠପଢ଼ା ମୂଲ ହେବାର୍କେ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଲାଗି ପଖାଲ ଖାଇବାରଟା ବନେ ଉପକାରୀ ଆଏ। ହେଥିଲାଗି ଓଡ଼ିଆମାନଙ୍କର ପଖାଲ ସାଙ୍ଗେ ଗୁହେର ଭାବ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜ୍ ବିଶ୍ୱ ପଖାଲ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ମୁଖ୍ୟମନ୍ତ୍ରୀ ଅଲଗା ମନ୍ତ୍ରୀମାନଙ୍କ ସାଙ୍ଗେ ମିଶିକରି ପଖାଲ ଖାଇଛନ୍। ରାଜ୍ୟ ପର୍ଯ୍ୟଟନ ବିଭାଗ ଆଉ ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ତରଫୁ ଭୁବନେଶ୍ୱର ପାନ୍ଥନିବାସଠାରେ ଆଜ୍ ମୟଧାନେ ହୋଇଥିବାର ରାଜ୍ୟସ୍ତରୀୟ ପଖାଲ ଦିବସଥି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, କୋଟି କୋଟି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛେ ପଖାଲ। ପୃଥିବୀର ଯେନ୍ ଜାଗାନୁ ଭିଲ୍ ଓଡ଼ିଆମାନେ ରହିଲେ ପଖାଲ ସେନ୍କେ ପହଞ୍ଚି ଯାଏସି। ଦିନ ଥିଲା ସକାଳ ପାଇଲେ ଗାଁନୁ ସହର ସବୁଆଡ଼େ ଚିଁ ଚାକର କରିକରି ଦ୍ୱାର ବାହାରଠାନୁ ଗହ ଗହ କରି ପକାଉଥିଲେ ଚଟିଆ। ପ୍ରକୃତିର ବାର୍ତ୍ତାବହ ସାଜିଥିବାର ଛୁଟିଆ ଚଢ଼େଇ ଡେଗି ଡେଗିକରି ପରିବେଶ ସନ୍ତୁଳନର ସୂଚନା ଦେସି। ହେଲେ ଦୁଃଖର କଥା, ପରିବେଶ ସନ୍ତୁଳନ ହରାବାର, ଜଙ୍ଗଲ କମ୍ବାର ଆର୍ ରାସାୟନିକ ସାରର ବ୍ୟବହାର ବାଗିର କାରଣନୁ ଦିନୁ ଦିନକେ ଚଟିଆମାନଙ୍କର ସଂଖ୍ୟା କମ୍ବାରକେ ଲାଗିଛେ। ଚଟିଆମାନଙ୍କର ସୁରକ୍ଷା ଆର୍ ବଂଶବୃଦ୍ଧି ଲାଗି ଫି ବଛର ମାର୍ଚ୍ଚ 20 ତାରିଖକେ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଏସି। 2010 ଏ ଦିବସ ପାଲିତ ହୋଇ ଆସୁଛେ। 2012 ଦିଲ୍ଲୀ ସରକାର ଚଟିଆ ଚଢ଼େଇକେ ତାଙ୍କର ରାଜ୍ୟର ଚଢ଼େଇ ମାନ୍ୟତା ଦେଇଛନ୍। ଖୁସି ରହିବାଟା ସବୁ ମନୁଷ୍ୟର ଜନ୍ମଗତ ଅଧିକାର ଆଏ। ଆଜ୍ ବ୍ୟସ୍ତତା ଭିତରେ ମନୁଷ୍ୟ ଚିନ୍ତା ଆର୍ ଚାପଥି ରହିକରି ଖୁସି ହେବାର ଭିଲ୍ ଭୁଲିଗଲାନ। ଇତାକେ ଧ୍ୟାନଥି ରଖିକରି ମନୁଷ୍କର ଖୁସି ଲାଗି 2013 ମିଳିତ ଜାତିସଂଘ ତରଫୁ ଫି ବଛର ମାର୍ଚ୍ଚ 20 ତାରିଖ ଆଜିର ଦିନକେ ବିଶ୍ୱ ଖୁସି ଦିବସ ଭାବେ ପାଳନ କରାଯାଉଛେ। ଇ ବଛର ଖୁସି ଦିବସର ବାର୍ତ୍ତା ହେଉଛେ ଯତନ ଆର୍ ଖୁସି ବାଣ୍ଟିବାର। ଜଗନ୍ନାଥ ସଂସ୍କୃତି ଆଉ ଚେତନାର ବିସ୍ତାର ଲାଗି ସୁବର୍ଣ୍ଣପୁର ଜିଲ୍ଲା ତ୍ରିବେଣୀ ସଙ୍ଗମଠାରେ ସ୍ୱର୍ଣ୍ଣପ୍ରୟାଗ ରାମେଶ୍ୱର ପୀଠନ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏ ଅବସରରେ କଳସ ଶୋଭାଯାତ୍ରା ସାଙ୍ଗେ ପାତାଳି ଶ୍ରୀକ୍ଷେତ୍ରନୁ ଅନାହୋଇଥିବାର ଦାରୁଖମ୍ବ ଯଜ୍ଞସ୍ଥଳନ ଗଢ଼ାଯାଇଥିଲା। ପଞ୍ଚକୁଣ୍ଡୀୟ ଯଜ୍ଞ ସାଙ୍ଗେ ମହାପୁରୁଙ୍କର 32 ବେଶ ଆର୍ ଶ୍ରଦ୍ଧାଳୁଙ୍କର ବିଷ୍ଣୁ ସହସ୍ରନାମ ପାଠ କରାଯାଉଛି। ଏ ମହୋତ୍ସବ ସାନ୍ଦିନ ତକ୍ ଚାଲବା। ଆଗକେ ହେବାରକେ ଥିବାର ପଞ୍ଚାୟତ ନିର୍ବାଚନକେ ନେଇକରି ବୌଦ୍ଧ ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଥି ଭିନ୍ ଭିନ୍ ରାଜନୈତିକ ଦଳ ପ୍ରତିନିଧିମାନଙ୍କର ଗୋଟେ ବୈଠକ ହୋଇଯାଇଛି। ନିର୍ଭୁଲ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ତିଆରି କରବାର ଲାଗି ଫି ବୁଥ୍ନୁ ଜନେ ଜନେ ପ୍ରତିନିଧିମାନଙ୍କର ନାଁ ଦେବାରକେ ଏ ଅବସରରେ ଜିଲ୍ଲାପାଳ କହିଥିଲେ। ଭୋଟର କାର୍ଡ ସାଙ୍ଗେ ଆଧାର କାର୍ଡ ଜୁଡ଼ବାର, ଭୋଟର ତାଲିକା ତିଆରି କଲାବେଳକେ ସ୍ୱଚ୍ଛତା ରଖବାର ସାଙ୍ଗେ ମାର୍ଗଦର୍ଶିକା ପାଳନ କରବାର ଦିଗେ ବୈଠକଥି ଜୋର୍ ଦିଆଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି ତିନିମାସିଆ ବ୍ୟାଙ୍କର୍ସ ବୈଠକ ହୋଇଯାଇଛି। ମିଶନ ଶକ୍ତି ଜରିଏ ଲୋକର ସୁବିଧା ଲାଗି ଛତି, ମାଚାସ, ପୋଖରୀ ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବାଗିର ଭିନ୍ ଭିନ୍ ଯୋଜନାଥି ସାହାଯ୍ୟ ଯୋଗାଇ ଦେବାର ଲାଗି ଜିଲ୍ଲାପାଳ ବ୍ୟାଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଏ ଅବସରରେ 2025-26 ବର୍ଷରେ ଦେବଗଡ଼ ଜିଲ୍ଲା ଲାଗି ତିଆରି ହୋଇଥିବା ଋଣ ବାବଦେ ଯୋଜନା ସମ୍ପର୍କିତ ଗୋଟିଏ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସ୍ସି ତରଫୁ ଖରାକେ ନଜରଥି ରଖିକରି ସହରର ଭିନ୍ ଭିନ୍ ଜାଗାନୁ ଆଜ୍ ପାଞ୍ଚ ଛତର ଖୋଲାଯାଇଛି। ପାଞ୍ଚ ଛତରମାନଙ୍କୁ ଖଡ଼ିଆଲ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ଉଦ୍ଘାଟନ କରିକରି ପିଇବାର ପାଣିର ସବୁ ସୁବିଧା କରାଯିବା ଆଉ ଦରକାର ପଡ଼ିଲେ ଟ୍ୟାଙ୍କରଥି ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଘୁଡ଼ାଘାଟ ଛକଠାରେ ଆଜି ଦିନର 11 ଜୁଏ ଲାଗିକରି 4 ଦୋକାନ ପୋଡ଼ିଯାଇଛି। ଖବର ପାଇକରି ଅଗ୍ନିଶମ ବାହିନୀ ପହଞ୍ଚିକରି ଜୁଏକେ ଆୟତ କରିଥିଲେ। ଏହାଦେ ପାଣିପାଗ। ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ବଡ଼ଭାଗୀ ଜାଗାନୁ ଗଲା ହପ୍ତେ ହେଲା ତାପମାତ୍ରା ବଢ଼ଲା ଉତରୁ ଗଲାକାଲ ବାଗିର ଆଜ୍ ଭିଲ୍ ତାତି ଟିକେ କମିଛେ। ବୌଦ୍ଧ ଟିଟିଲାଗଡ଼ ଛଡ଼ା ରାଜ୍ୟର ସବୁ ସହରରେ ଆଜି ଦିନର ତାତି 40 ଡିଗ୍ରୀନୁ କମ୍ ରହିଥିଲା। ସବୁନୁ ଜହ ତାତି ଟିଟିଲାଗଡ଼ନୁ 40.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେଆଡ଼େ କାଲବୈଶାଖୀ ସାଙ୍ଗେ ବର୍ଷା ଓ ଧୋକାଗଡ଼ିକେ ନେଇକରି ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଆର୍ କେନ୍ଦୁଝର ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେନ୍ତା ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ସାଙ୍ଗେ 14 ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଗାଏ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର 29,149 କୋଟିନୁ ଏତକା ଟଙ୍କାର ଖର୍ଚ୍ଚ ଦାବି ପ୍ରସ୍ତାବ ଉପରେ ବିଧାନସଭାନ ଚାଲିଛି ଆଲୋଚନା। ବିଶ୍ୱ ଅଡିଓ ଭିଜୁଆଲ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ବାବଦ କର୍ମଶାଳାକେ ଭୁବନେଶ୍ୱର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ। ଆଉ ଆଜି ବଡ଼ା ଉଷ୍ଣାକେତି ପାଳନ ହେଲା ବିଶ୍ୱ ପଖାଲ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।